ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ: ସାଇପ୍ରସ୍ର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ବର୍ଦ୍ଧିତ ହେଲେ ପ୍ରଧାନମନ୍ତ୍ରୀ, G7 ଶିଖର ବୈଠକରେ ଯୋଗଦେବାକୁ ସାଇପ୍ରସ୍ରୁ କାନାଡ଼ା ଗସ୍ତରେ ଯିବେ ଶ୍ରୀ ମୋଦି, 90 ଦିନ ମଧ୍ୟରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରିବାକୁ ରାଜ୍ୟ ରିଲିଫ୍ କମିଶନରଙ୍କୁ ନିର୍ଦ୍ଦେଶ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ, ଜନଗଣନା ନିମନ୍ତେ ପ୍ରକାଶ ପାଇଲା ବିଜ୍ଞପ୍ତି, ରାଜକୋଟ୍ଠାରେ ଆଜି ସନ୍ଧ୍ୟାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କର ହେବ ଶେଷକୃତ୍ୟ, ଏବଂ ବର୍ଷକୁ 2 ଥର ହେବ ନର୍ସିଂ ଅଧିକାରୀ ନିଯୁକ୍ତି ନିମନ୍ତେ ସାଧାରଣ ଯୋଗ୍ୟତା ପରୀକ୍ଷା. ସାଇପ୍ରସ୍ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକୋସିଆସ୍ଥିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲିଡିସ୍ଙ୍କ ସହ ଆଜି ସାକ୍ଷାତ ଆଲୋଚନା କରିଛନ୍ତି. ପୂର୍ବରୁ ରାଷ୍ଟ୍ରପତି ଭବନରେ ଶ୍ରୀ ମୋଦିଙ୍କୁ ଉଚ୍ଛସିତ ସ୍ୱାଗତ ସମ୍ଭର୍ଦ୍ଧନା ପ୍ରଦାନ କରାଯାଇଛି. ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଏବଂ ସହଯୋଗର ନୂତନ ମାର୍ଗ ଉନ୍କୋଚନ କରିବା ନେଇ ଆଲୋଚନା ହୋଇଛି. ବାଣିଜ୍ୟ, ନିବେଶ, ଭିଭିଭୂମି ଏବଂ ନବସୃଜନ କ୍ଷେତ୍ରରେ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନାରେ ଉଭୟ ନେତା ଅଂଶଗ୍ରହଣ କରିଛନ୍ତି. ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସାଇପ୍ରସ୍ ଗଣରାଜ୍ୟର ସର୍ବୋଚ୍ଚ ନାଗରିକ ସମ୍ମାନ ଗ୍ରାଣ୍ଡ କଲାର ଅଫ୍ ଦି ଅର୍ଡର ଅଫ୍ ମାକାରିୟୋସ୍ 3 ପ୍ରଦାନ କରାଯାଇଛି. ଏହି ସମ୍ମାନ ଗ୍ରହଣ କରି ପ୍ରଧାନମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଛନ୍ତି. ସମ୍ବର୍ଦ୍ଧନାର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି,
The Grand Cross of the Order of Makarios 3 सम्मान के लिए मैं आपका साइप्रस सरकार का और साइप्रस के लोगों का ऐसे हार्दिक अभिनंदन करता हूँ, आभार व्यक्त करता हूँ. यह सम्मान केवल मेरा नरेंद्र मोदी का सम्मान नहीं है, ये 140 करोड़ भारतवासियों का सम्मान है.
ଭାରତ ୟୁରୋପୀୟ ୟୁନିୟନ୍ ସମ୍ପର୍କ ଏବଂ ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ସମେତ ବିଭିନ୍ନ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ନେଇ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ମତ ବିନିମୟ ହୋଇଛି. ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ଏକ ମଧ୍ୟାହ୍ନ ଭୋଜିସଭାର ଆୟୋଜନ କରାଯାଇଛି. ଏହାପରେ ପ୍ରଧାନମନ୍ତ୍ରୀ G7 ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ କାନାଡ଼ା ଗସ୍ତରେ ଯିବେ. ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ରାଷ୍ଟ୍ରପତି ନିକୋସ୍ ଗତକାଲି ଲିମାସୋଲ୍ଠାରେ ଉଭୟ ଦେଶର ବ୍ୟବସାୟ ଗୋଷ୍ଠୀଙ୍କର ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଇଥିଲେ. ଜିଏସ୍ଟି କାର୍ଯ୍ୟକାରୀ ହେବା ଦ୍ୱାରା ଏକ ରାଷ୍ଟ୍ର ଏକ ଟିକସ ବ୍ୟବସ୍ଥା ଦେଶରେ ପ୍ରଚଳନ ହୋଇପାରିଛି. ଭାରତରେ ଜାହାଜ ଚଳାଚଳ, କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର, ଫିନ୍ଟେକ୍ ଏବଂ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ନିବେଶ ନିମନ୍ତେ ଯଥେଷ୍ଟ ସୁଯୋଗ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଭାରତର ୟୁପିଆଇ ପେମେଣ୍ଟ ପ୍ଲାଟଫର୍ମ ସହିତ ସଂଶ୍ଳିଷ୍ଟ ହେବାକୁ ସାଇପ୍ରସ୍ ସମ୍ମତି ଜଣାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଆସନ୍ତା 90 ଦିନ ମଧ୍ୟରେ ପ୍ରତ୍ୟେକ ଜିଲ୍ଲା ପାଇଁ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରିବାକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରାଜ୍ୟ ରିଲିଫ୍ କମିଶନରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି. ନୂଆଦିଲ୍ଲୀଠାରେ ଆଜି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରିଲିଫ୍ କମିଶନର ତଥା ବିପର୍ଯ୍ୟୟ ପ୍ରଶମନ ବାହିନୀର ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଶାହା ଏହା କହିଛନ୍ତି. ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲାସ୍ତରରେ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରାଯିବା ଗୁରୁତ୍ୱପୂର୍ଣ୍ଣ. ସରକାର ବିପର୍ଯ୍ୟୟ ମୁକାବିଲା ସହ ଶୂନ୍ୟ ଜୀବନହାନିକୁ ସୁନିଶ୍ଚିତ କରିବାକୁ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି.
ବିଗତ 2 वर्ष से हमने राहत और आपदा प्रबंधन दोनों से जुड़ी हुई सभी एजेंसियों के वर्कशॉप को, उनकी मीटिंग को एकत्रित करकर एक ही मीटिंग के अंदर, एक ही वर्कशॉप के अंदर ढेर सारी एजेंसियों को एकत्रित करकर एक होल ऑफ गवर्नमेंट अप्रोच के साथ विचार का ये मंच बनाने का काम किया है.
ଗତ 10 ବର୍ଷ ମଧ୍ୟରେ ଦକ୍ଷତା ପ୍ରଦର୍ଶନ ଏବଂ ସଠିକତା କ୍ଷେତ୍ରରେ ଭାରତ ସଫଳତା ହାସଲ କରିଛି. ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପମାତ୍ରା ବୃଦ୍ଧି ଯୋଗୁଁ ସୃଷ୍ଟ ବିପର୍ଯ୍ୟୟ ଚିନ୍ତାର କାରଣ ପାଲଟିଛି ବୋଲି ଶ୍ରୀ ଶାହା କହିଛନ୍ତି. ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ NDMA, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ NDRF ଏବଂ ବିପର୍ଯ୍ୟୟ ପ୍ରତିରୋଧୀ ଭିଭିଭୂମିକୁ ବିକଶିତ କରିବା ପାଇଁ ଗତ 10 ବର୍ଷ ମଧ୍ୟରେ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି. ପୁଡୁଚେରୀସ୍ଥିତ ଜିପ୍ମର୍ର ଏପିଜେ ଅବଦୁଲ କଲାମ ଅଡିଟୋରିୟମ୍ଠାରେ ରାଷ୍ଟ୍ର ଗଠନରେ ପରିବେଶଗତ ସ୍ଥିରତା ଶୀର୍ଷକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଜି ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଯୋଗଦେବେ। ଶ୍ରୀ ଧନକଡ଼ ତିନିଦିନିଆ ଗସ୍ତରେ ଯାଇ ଗତକାଲି ପୁଡୁଚେରୀଠାରେ ପହଞ୍ଚିଛନ୍ତି। ଅପରାହ୍ନ 4-5 ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ନିରନ୍ତର ବିକାଶ ନେଇ ଆଲୋଚନା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ଉପରାଷ୍ଟ୍ରପତି ଶ୍ରୀ ଧନକଡ଼ ଜିପ୍ମର୍ ଛାତ୍ରଛାତ୍ରୀ ଅଧ୍ୟାପକ ଏବଂ କର୍ମଚାରୀଙ୍କ ସହ ଏକ ମତ ବିନିମୟ କାର୍ଯ୍ୟକ୍ରମରେ ଯୋଗଦେବେ। ଏକ୍ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ଉପରାଷ୍ଟ୍ରପତି ଚାରାରୋପଣ କରିବେ। ଆସନ୍ତାକାଲି ଉପରାଷ୍ଟ୍ରପତି ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଯିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜନଗଣନା ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଆଜି ଜାରି କରାଯାଇଥିବା ଏହି ବିଜ୍ଞପ୍ତିରେ କୁହାଯାଇଛି 2027 ମାର୍ଚ୍ଚ 1 ସୁଦ୍ଧା ଜନଗଣନା କାର୍ଯ୍ୟ ଶେଷ କରାଯିବ। ତେବେ ଲଦାଖ, ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ 2026 ଅକ୍ଟୋବର 1 ଶେଷ ତାରିଖ ଭାବେ ଗ୍ରହଣ କରାଯାଇଛି। ଏ ସମ୍ପର୍କରେ ଏକ ରିପୋର୍ଟ।
जनगणना 2 चरणों में की जाएगी। पहले चरण में प्रत्येक परिवार की आवासीय स्थिति, संपत्ति और सुविधाओं के बारे में जानकारी एकत्र की जाएगी। वहीं दूसरे चरण में प्रत्येक व्यक्ति की जनसांख्यिकीय, सामाजिक, आर्थिक, सांस्कृतिक और अन्य जानकारी एकत्र की जाएगी। इसके अलावा इस बार जनगणना में जाति गणना भी की जाएगी। जनगणना कार्य के लिए लगभग 34 लाख प्रगणक और पर्यवेक्षक तथा लगभग 1,30,000 जनगणना पदाधिकारी तैनात किए जाएंगे। यह जनगणना मोबाइल एप्लीकेशन के जरिए डिजिटल माध्यम से की जाएगी। लोगों को स्वगणना का प्रावधान भी उपलब्ध कराया जाएगा। आकाशवाणी समाचार दिल्ली।
ସୂଚନାଯୋଗ୍ୟ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗତକାଲି ନୂଆଦିଲ୍ଲୀଠାରେ ଜନଗଣନା ନିମନ୍ତେ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ପାର୍ଥିବ ଶରୀରକୁ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଡିଏନ୍ଏ ପରୀକ୍ଷଣ ପରେ ମୃତ ଶରୀର ଚିହ୍ନଟ କରାଯାଇ ହସ୍କିଟାଲ କର୍ତ୍ତୃପକ୍ଷ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଗୁଜରାଟ ସରକାର ରୂପାନୀଙ୍କ ପରଲୋକରେ ଆଜି ରାଜ୍ୟ ଶୋକ ପାଳନ କରୁଛନ୍ତି। ରାଜ୍ୟର ସମସ୍ତ ସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଅର୍ଦ୍ଧନମିତ ରହିଛି। ସନ୍ଧ୍ୟାରେ ରାଜକୋଟଠାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରୂପାନୀଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। 2016-2021 ପର୍ଯ୍ୟନ୍ତ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଇରାନ୍ର ଆକ୍ରମଣରେ ଆଜି ଇସ୍ରାଏଲ୍ର ଏକ ତୈଳ ବିଶୋଧନାଗାର ଏବଂ ପାୱାର ଗ୍ରିଡ୍ କ୍ଷତିଗ୍ରସ୍ତ ହୋଇଛି। ଇସ୍ରାଏଲ୍ ଏବଂ ଇରାନ୍ ମଧ୍ୟରେ ସଂଘର୍ଷ ଚତୁର୍ଥ ଦିନରେ ପହଞ୍ଚିଛି। ଆକ୍ରମଣ ଏବଂ ପ୍ରତିଆକ୍ରମଣରେ ଉଭୟ ପକ୍ଷର ବହୁ ଲୋକ ମୃତାହତ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଦେଇଥିବା ସୂଚନା ଅନୁଯାୟୀ ଇରାନୀ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ର ଏକ ଗୁପ୍ତ ଶାଖା କୁଦସ୍ ଫୋର୍ସ ଶିବିରଗୁଡ଼ିକୁ ଲକ୍ଷ୍ୟ କରି ଇସ୍ରାଏଲ୍ ପକ୍ଷରୁ ଆକ୍ରମଣ କରାଯାଇଛି। ଇସ୍ରାଏଲ୍ର ଜାତୀୟ ଜରୁରୀକାଳୀନ ସେବା ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଇରାନ୍ ଆକ୍ରମଣରେ ପେଟାହା ଟିକ୍ବା ସହରରେ 3 ଜଣ ଏବଂ ବ୍ରେନିକ୍ରାକ୍ ସହରରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏଥିସହ ଇରାନ୍ ଆକ୍ରମଣରେ ଇସ୍ରାଏଲ୍ର ମୃତ୍ୟୁ ସଂଖ୍ୟା 20 ବୃଦ୍ଧି ପାଇବା ସହ 380 ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ଇସ୍ରାଏଲ୍ ଆକ୍ରମଣରେ ଇରାନ୍ରେ ଅତି କମ୍ରେ 224 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 1200ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଇରାନ୍ କହିଛି ଇସ୍ରାଏଲ୍ ସହ ସଂଘର୍ଷ ଚାଲିଥିବାବେଳେ ଯୁଦ୍ଧବିରତି ନେଇ ଆଲୋଚନାର କୌଣସି ସମ୍ଭାବନା ନାହିଁ। ଇସ୍ରାଏଲ୍ ମଧ୍ୟ ଏହି ପରିସ୍ଥିତିରୁ ପଛଘୁଞ୍ଚା ଦେବାକୁ ଅଗ୍ରାହ୍ୟ କରିଦେଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ସାଇବର ଠକେଇ ଅନ୍ଲାଇନ୍ରେ କିପରି ସୁରକ୍ଷିତ ରହିବେ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ରର ନିର୍ଦ୍ଦେଶକ ଲେଫ୍ଟନାଣ୍ଟ କର୍ଣ୍ଣେଲ ବାଦଲ କୌଶିକ ଏବଂ ସାଇବର ସୁରକ୍ଷା ବିଶେଷଜ୍ଞ ଗୁଲସନ ରାଇ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123421050 ଏବଂ 01123414444 ନମ୍ଘରକୁ ଡାଏଲ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 92890944044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ନର୍ସିଂ ଅଧିକାରୀ ନିଯୁକ୍ତି ନିମନ୍ତେ ସାଧାରଣ ଯୋଗ୍ୟତା ପରୀକ୍ଷା ଏନ୍ଓଆର୍ସିଇଟି ଏଣିକି ବର୍ଷକୁ 2 ଥର ଅନୁଷ୍ଠିତ ହେବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି। ଏଭଳି ପଦକ୍ଷେପ ସମୟୋଚିତ ନିଯୁକ୍ତି ଏବଂ ନିରବଚ୍ଛିନ୍ନ ରୋଗୀ ସେବାକୁ ସୁନିଶ୍ଚିତ କରିବ। ଏମ୍ସ ଏବଂ ମନ୍ତ୍ରଣାଳୟର ରଣନୈତିକ ସମନ୍ୱିତ ଯୋଜନା ଆଧାରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ଏହି ପରୀକ୍ଷା ବର୍ଷକୁ ଥରଟିଏ ପାଇଁ କରାଯାଉଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ସାଇପ୍ରସ୍ର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ବର୍ଦ୍ଧିତ ହେଲେ ପ୍ରଧାନମନ୍ତ୍ରୀ 90 ଦିନ ମଧ୍ୟରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରିବାକୁ ରାଜ୍ୟ ରିଲିଫ୍ କମିଶନରଙ୍କୁ ନିର୍ଦ୍ଦେଶ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ, ଜନଗଣନା ନିମନ୍ତେ ପ୍ରକାଶ ପାଇଲା ବିଜ୍ଞପ୍ତି, ରାଜକୋଟଠାରେ ଆଜି ସନ୍ଧ୍ୟାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କର ହେବ ଶେଷକୃତ୍ୟ ଏବଂ ବର୍ଷକୁ 2 ଥର ହେବ ନର୍ସିଂ ଅଧିକାରୀ ନିଯୁକ୍ତି ନିମନ୍ତେ ସାଧାରଣ ଯୋଗ୍ୟତା ପରୀକ୍ଷା। ସମ୍ବାଦ ଶେଷ ହେଲା।